ନମସ୍କାର, ମୁଁ ପ୍ରକାଶ ଚନ୍ଦ୍ର ପାନ, ଗଞ୍ଜାମ ଜିଲ୍ଲା ଖଲିଉଡ଼ ବ୍ଲକ ତାଳବଣି ଗ୍ରାମରୁ କହୁଛି। ଯିବେ ଦୟା ଅନୁଚିନ୍ତା ଉପରେ ଆମେ ସମସ୍ତେ ବୁଦ୍ଧିମାନ ମନୁଷ୍ୟ, ଜାଗ୍ରତ ପ୍ରାଣୀ ଆମେ କାହିଁକି ଲକ୍ଷ ଲକ୍ଷ ବାକ୍ଶକ୍ତିହୀନ ପଶୁମାନଙ୍କୁ ହତ୍ୟା କରି ମାଂସ ଭକ୍ଷଣ କରିବା? ଏସବୁ କରିବା ଦ୍ୱାରା ଆମ ଆତ୍ମା ସମ୍ବେଦନା ଶୂନ୍ୟ ହୋଇଯାଉଛି। ପ୍ରତ୍ୟେକ ଜୀବରେ ବ୍ରହ୍ମ ଅଛି, ତେଣୁ କୁହାଯାଇଛି ଯିବେ ବ୍ରହ୍ମେ ବନା ପରାହ। ଯଦି ଆମ ଯୋଗୁଁ କୌଣସି ପ୍ରାଣୀର ମୁହଁରୁ ବେଦନା ଭରା ଚିତ୍କାର ବାହାରେ, ତାହା ନିଶ୍ଚିତ ଦିନେ ସେହି ପୀଡ଼ା ଓ ଚିତ୍କାର ଆମ ମୁହଁରୁ ବାହାରିବ। ଏହା ସତ୍ୟ ସିଦ୍ଧ କଥା। ଏହି ଆତ୍ମା ହିଁ ବ୍ରହ୍ମ। ବ୍ରହ୍ମର ଅଭିଶାପ କଦାପି ଅନ୍ୟଥା ହୋଇନଥାଏ। ଆମେ ପ୍ରଥମେ ସଂକଳ୍ପ ନେବା ଯେ ମାଂସାହାର କରିବା ନାହିଁ, ଶାକାହାରୀ ହେବା। ତାପରେ ବଳି ପ୍ରଥା ବିରୁଦ୍ଧରେ, ମାଂସ ପାଇଁ ଜୀବ ହତ୍ୟା ହେଉଥିବା ସ୍ଥାନ ମାନଙ୍କରେ ଆନ୍ଦୋଳନ କରିବା। ଫଳରେ ଆମ ବଚନର ମହତ୍ତ୍ୱ ରହିବ, ଆମର କଥା ଅନ୍ୟମାନଙ୍କ ହୃଦୟରେ କମ୍ପନ ସୃଷ୍ଟି କରିପାରିବ, ଲୋକମାନେ ଜୀବର ପୀଡ଼ାକୁ ବୁଝିପାରିବେ, ଜୀବ ପ୍ରତି ଦୟାଶୀଳ ହେବେ। ଧନ୍ୟବାଦ।